প্রিয় শ্রোতা বন্ধু, রেডিও মানবার আপন মানুষ স্বাগত জনাওছি মু বাসন্তী মুদুলি, সরকারি উন্নীত উচ্চ বিদ্যালয় মানবার দশম শ্রেণীর ছাত্রী। গ্রীষ্ম ঋতু সরিগলা, আরম্ভ হেলা বর্ষা ঋতু। বর্ষার বুন্দা বুন্দা পানি টোপা দেখিলে কাহার মন বা খুশি ন হুয়ে, পাউঞ্জি বড়ি ছমছম করুছি বর্ষা, অভিরত জরুছি বর্ষার বারিধারা। আজর কার্যক্রমে আপন মানাই মো পচরারে অনোরঞ্জনর অনেক উপাদান, আসন্তু না সমস্তে সামিল হেবা আজর কার্যক্রমে। গীত কাহকু অভা ভালো ন লাগে, গীত শুণলে সমস্ত মন প্রাণ নাচি উঠে। আজি আপন মানুখে এক দশাত্মবোধক গীত পরিবেষণ করবে এই বিদ্যালয়ের অষ্টম শ্রেণীর ছাত্রী ভবানী কারঙ্গিয়া।
তিন রঙরে উড়ে ত্রিরঙ্গা, তিন রঙরে উড়ে ত্রিরঙ্গা, উড়ি উড়ি যায় রে ভারত সারা, উড়ি উড়ি যায় রে হে দেশ সারা। ত্রিরঙ্গা গোটে উড়া চড়ে, পবন আসে নেলা বড়ে, স্বাধীন হেলা রে হে আম ভারত রে, স্বাধীন হেলা রে হে আম ভারত রে। থিলা দেশ পরাধীন আনিলে স্বাধীন, গান্ধীজি সুভাষ বোস করিলে স্বাধীন। আস আস কুনি কুনি মো ভাই ভৌণী, দেশ সেবা করিবাকু জমা ডরিবানি। তিন রঙরে উড়ে ত্রিরঙ্গা, তিন রঙরে উড়ে ত্রিরঙ্গা, উড়ি উড়ি যায় রে ভারত সারা, উড়ি উড়ি যায় রে হে দেশ সারা।
শ্রোতা বন্ধু, এই সুন্দর দেশাত্মবোধ গীত আপন মানুষ ভালো লাগিব। আম ভারতর তিন রঙর ত্রিরঙ্গা উড়াই নেলা আমি আম দেশের সৈনিক মানক পাখক, যে আম দেশপ্রাই দিন রাতে লড়ুঁ। ইচ্ছা হেউথিব সেই তিন রঙর ত্রিরঙ্গা সহিত আপন মানুষ মধ্যে উড়ি যাওয়া। পুরুষ ও নারী গোটি মুদ্রার উভয় পার্শ্ব, গোটিয়ে গাড়ির দুইটি চক, এর জনক বিনা বি সমাজ অচল হুয়ে, পরিবার অচল হুয়ে। উভয় শিক্ষিত হলে পরিবার ও সমাজ ঠিকভাবে আগকু বড়ে। হলে আজি বি ঝিওটিয়ে পড়িবারু বঞ্চিত হুয়ে, ঝিওটিয়ে অশিক্ষিত হলে তিন পিঢ়ি অশিক্ষিত রহে। এই বার্তা এক রোল প্লে মাধ্যমে দেবাকু আসুছন্তি আম বিদ্যালয়ের ছাত্রছাত্রীগণ। আসন্তু শুণিবা এক রোল প্লে বা ভূমিকা নির্বাহ, ঝিও হলে পাঠই দেশ যিব আগেই। এই রোল প্লে কু পরিবেষণ করবে আরতি হুইকা, নানিকা মিনিয়াকা, মইনা খেমুন্ডু, প্রতিমা খেমুন্ডু, সুমি পাঙ্গি, উর্মিলা জানি, জগদীশ গৌড়, নবীন গৌড়, ধনসাই গৌড় ও জলেন্দ্র গৌড়।
তীরমা, এ বতীরমা, চা টিকে আন কাই।
হ্যাঁ হ্যাঁ, নে নে চা। বতী কুয়াড়ে গলা? বতী, এ বতী।
হ্যাঁ মা। আসুছি আসুছি মা আসুছি। কোন হেলা?
আজি কুলি কাম যাবু নাই কি?
কুলি কাম নাই, কুলি কাম যাবি নাই।
তাহলে কোন করবু ঘরে রইকি?
স্কুল যাবি।
স্কুল যাই কি কোন করবু?
স্কুল যাই পাঠ পড়িবি।
তু পাঠ পড়ি কি কোন করবু?
পাঠ পড়ি চাকরি করিবি।
এ বতির বাবা, এডি
কা হেলা?
স্কুল যাবি বলে কৌছি।
কুটি স্কুল যাব বে, কাম পটা তাকু, টিফিন দে যাও।
নে নে, টিফিন ধর আর যা, নলে বিদ্ধা গড়ে মারবি।
হৌ হৌ র, যাওছি। যেতবেলে অন্য ঝিও মানে পাঠ পড়ি ভাল মানুষ হেবে, সেতবেলে বুঝি পারিব মো ঝিও কু কাই পাঠ পড়াইলি নি নাই। যাওছি।
যা কুলি যা।
যাওছি।
নীলা, এ নীলা।
হ্যাঁ মা।
আজ স্কুল যাবু নাকি?
নাই মা, স্কুল যাবিনি।
কোন হেলা যাবুনি?
তো তো দেহ ভালো লাগু নাই।
এটি নীলার বাবা শুনুছ?
হ্যাঁ কো।
স্কুল যাবিনি বলে কৌছি।
কোন পাই স্কুল যাবা পাই মনা করুছি?
ନାଇଁ ବାପା, ମୁଁ ସ୍କୁଲ ଯିବିନି।
ଘରେ ରହି କ'ଣ କରିବ?
ମୋତେ ଭଲ ଲାଗୁନାହିଁ।
ନୀଲାର ମା ତାକୁ ବ୍ୟାଗ ଦେ, ସେ ସ୍କୁଲକୁ ଯାଉ।
ନେ ବ୍ୟାଗ ଧରେ ଆଉ ସ୍କୁଲ ଯା। ଆରେ ଗୋଟିଏ ବିଧା ମାରିବି ଯେ ଯିବୁ ନାହିଁ। କ'ଣ
ଯିବିନି ସ୍କୁଲ।
ଯା ନେ ବ୍ୟାଗ। ନେ
ନାହିଁ ବତି, ସ୍କୁଲ କାହିଁ ଆସିନୁ?
ମା ମାନେ ମତେ ପଠାଉ ନାହାନ୍ତି, କୁଲି କାମ କରିବା ପାଇଁ ପଠାଉଛନ୍ତି।
କୁଲି କାମ ମଉସା ମାଉସୀ ନାହାନ୍ତି କି?
ଅଛନ୍ତି, ବାବା ମନ୍ଦ ପାଇଁ ଘରେ ଅଛନ୍ତି, ମା ବି ଘରେ ଅଛି, କିନ୍ତୁ ମତେ କୁଲି କାମ କରିବା ପାଇଁ ପଠାଉଛନ୍ତି।
ତୋର ତ ବୟସ ହେଇନି, ତୁ କାହିଁକି କୁଲି କାମ କରିବା ପାଇଁ ଯାଉଛୁ?
ମା ମାନେ ସ୍କୁଲ ପଠାଉ ନାହାନ୍ତି, ଆଉ କ'ଣ କରିବି?
ଏ ବତି, କ'ଣ ଆସ ତୁ ଗପସପ ହଉଛୁ? ଆଜି କୁଲି କାମ ଯିବ ନାହିଁ କି?
ନୀଳା ପଚାରୁଥିଲା କାହିଁ ସ୍କୁଲ ଆସୁନୁ ବୋଲି, ସେଥିପାଇଁ ରହିଛି।
କାହିଁକି ମାଉସୀ, ବତିକୁ ସ୍କୁଲ ପଠାଉ ନା।
ସେ ସ୍କୁଲ ଆସିକି କ'ଣ କରିବ ଯେ, ସେଥିପାଇଁ ପଠାଉ ନାହିଁ। କୁଲି ଗଲେ ସିନା ପଇସା ଆଣିବ।
ତାର ତ ବୟସ ହେଇନି।
ତାର ଏବେ ବୟସ ହେଇଗଲାଣି।
ସ୍କୁଲ ଛାଡ଼।
ନାଇଁ ନାଇଁ, ତୁ ଯା ସ୍କୁଲ ପଢେ, ଆଉ ଆମ ଝିଅକୁ ପଢେଇବୁ ନାହିଁ, କୁଲି ସେ ପଠେଇବୁ।
ତମ ଇଚ୍ଛା। ମା
କ'ଣ ହେଲା?
ବତିକୁ ସ୍କୁଲ ପଠାଉ ନାହାନ୍ତି ମା, ବତି କାନ୍ଦୁଛି। ତାଙ୍କ ବାପା ମଦ ପିଇ ଭୁଲୁଛି, ମା କୁଲି କାମ କରିବା ପାଇଁ ପଠାଉଛି। ଯିବା ଟିକେ ଯାଇ ଆସିବା।
ସେମାନଙ୍କୁ କାହିଁକି କହିବା ପାଇଁ ଯାଇଥିଲୁ?
ଯିବା ମା।
ତାଙ୍କର ବାପା ତ ମଦ ପିଇ କରି ତାଙ୍କର ଝିଅକୁ କୁଲି ପଠାଉଛନ୍ତି। ଏଠି ଶୁଣୁଛ ନୀଲ ବାପା, ବତିକୁ ପୁଣି ସ୍କୁଲ ନ ପଠେଇକି କାମ ପଠାଉଛନ୍ତି। ଚାଲ ଟିକେ ପଚାରି ଆସିବା,
ଯାଇ ଦେଖି ଆସିବା। ଯିବା
ମାଉସୀ।
କ'ଣ ହେଲା?
ବତି ଅଛି କି ଘରେ?
ନାଇଁ, ବତି କୁଲି ଯାଇଛି। ଆସ ଆସ ଭିତରେ ଆସ।
କାହିଁକି ବତିକୁ ପାଠ ନ ପଢେଇକି କୁଲି କାମ କରିବାକୁ ପଠାଉଛନ୍ତି?
ଯଦି ତାକୁ ଯଦି କୁଲି କାମ ନ ପଠେଇବୁ ତାହେଲେ କୋଉଠୁ ପଇସା ଆସିବ? ସେଥିପାଇଁ କୁଲି ପଠାଉଛି।
ତାର କାମ କରିବା ବୟସ ହେଇନି। ତମ ଝିଅକୁ ଏବେ ପାଠ ପଢିବା
ପଡିବ।
ନାଇଁ ନାଇଁ, ତାର ବୟସ ହେଇଗଲାଣି, ସେ କୁଲି କାମ ହିଁ କରିବ। ତମେ ତମର ଝିଅକୁ ପଢାବାରି ଚାକିରି କରାଅ ସିନା।
କ'ଣ ପାଇଁ ପାଠ ପଢାଉ ନା?
ନାଇଁ ନାଇଁ, ଆମେ ପଢେଇବୁ ନାହିଁ।
ବତିର ମା କିଏ ଆସୁଛନ୍ତି?
ଏଠି ନୀଡ଼ାର ବାପା ମା ଆସୁଛନ୍ତି। ବତିକୁ କାହିଁକି ସ୍କୁଲରେ ପଢାଉ ନ ବୋଲି
ସେଟାର ପାଇଁ ଆସୁଛନ୍ତି କି? ତାଙ୍କର ଝିଅକୁ ତାଙ୍କୁ ପଢାନ୍ତୁ ସିନା, ଆମେ ପଢେଇବୁ ନାହିଁ। ଯାଅ ଯାଅ, ଆମର ଝିଅକୁ ଆମେ ପଢେଇବୁ ନାହିଁ।
ତମର ଝିଅକୁ ପାଠ ପଢାଅ, ଚାକିରି କରାଅ।
ଚାଲ ଚାଲ ଯିବା, ଏମାନଙ୍କୁ ଯେତେ କହିଲେ ବି ଶୁଣିବେ ନାହିଁ। ଚାଲ ଆମ ଘରକୁ ପଳାଇ ଯିବ। ଚାଲ
ଚାଲ।
ଏହାପରେ 5 ବର୍ଷ ବିତିଗଲା।
ଦୈମତୀ ଦୈମତୀ,
କ'ଣ ହେଲା ମା?
ମା ଟିଫିନ ସଜାଡ଼, କାମରେ ଯିବା।
ହଁ ମା, ସଜାଡ଼ୁଛି।
ହଉ ର, ତୋ ବାବା ଖାଇଲେଣି କି ନାହିଁ ଦେଖି ଆସିବି ମୁଁ।
ହଁ ମା।
ଏ ବତି, କେନେ ଗାଲୁସନି?
ଝିଅ ଆରି ମୁଁ କାମରେ ଯାଉଛୁ, ଭାତ ଖାଇକି ଘରେ ରହିବ।
ଆଜି ମାଇଜିଆ ଟକି କୋଲି ଯାଉଛନ୍ତି, ଆଜି ଘରେ କୁଟକୁଟା ମଦ ପିଇବି।
ଦୈମତୀ ଏ ଦୈମତୀ,
କ'ଣ ହେଲା ମା?
ରୋଷେଇ କଲୁ କି?
ନାଇଁ ମା।
ହଉ ତୁ ରୋଷେଇ କରୁଥା, ମୁଁ ତୋର ବାବାଙ୍କୁ ଦେଖି ଆସିବି।
ହଁ ମା।
ଆସ ଖା।
ହଁ ମା।
ତୋର ବାବା କୁଆଡ଼େ ଗଲେ?
କୁଆଡ଼େ କି ଯାଇଛନ୍ତି ମା?
ଦେଖିନୁ କି?
ନାଇଁ ମା।
ହଉ ରୁହ, ମୁଁ ଖୋଜି ଦେଖିବି। ଦୈମତୀର ବାବା, ଦୈମତୀର ବାବା କୁଆଡ଼େ ଗଲ? ସକାଳଠୁ କାମ ନାହିଁ, ଦାମ ନାହିଁ, ମଦ ପିଇବି ଘରେ ଆକା ବସିଛ। ଆମେ ମା ଝିଅ ଯାଇକି ଦୁଇ ଜଣ କୁଲି କାମ କରୁଛୁ, କୌଣସି କାମ ଘରେ ନାହିଁ କି? ଖାଲି ମଦ ପିଇବି ବସୁଛ? ମଦ ପିଇବି ତଳେ ପଳି ଗଲଣି, ହେଲେ ବି ମଦ ପିଇବାର ଛାଡ଼ିନ।
ମାତି ମାତି ମୁନା ଡାବୁ ସରତେ ସରି ଗଲାରେ ବତି, ମାତି ମାତି ମୁନା ଡାବୁ ସରତେ ସରି ଗଲାରେ ବତି।
ଓହୋ, ସକାଳଠୁ ମଦ ପିଇ ଘରେ ବସି ରହିଛ। ରୁହ, ଆମେ ଖାଇବା ପାଇଁ ଯାଉଛୁ, ଚାଲ ଦୈମତୀ ଯିବା।
ମା ମତେ କୁଣ୍ଡାଇ ଦେଲୁ କି ନାଇଁ ଗୋ? ଆସେ ଆସେ।
ଏ ଫୁଲମତୀ, ରେଡି ହେଲୁ କି ନାହିଁ? ଆସେ ଶୀଘ୍ର ଯିବା।
ରେଡି ହେଉଛି ବାପା।
ତମ ଝିଅକୁ କାହିଁକି ପାଠ ପଢେଇଲନି?
ହେଲୁ କି ନାଇଁ ଗୋ? ଆସ ରେଡି ରେଡି କରିଦେଇଛି।
ଏ ଫୁଲମତୀ, ରେଡି ହେଲୁ କି ନାହିଁ? ଆସେ ଶୀଘ୍ର ଯିବା।
ରେଡି ହେଉଛି ବାପା, ଆସୁଛି।
ଦୈମତୀ, ଏ ଦୈମତୀ,
କଣ ହେଲା ମା?
ଘରରେ ପଇସା ନାହିଁ, କିଛି ନାହିଁ। ଚାଲ ଟିକେ ପଡ଼ିଶା ଘରରେ ଯାଇ ଦେଖ, କୌଣସି କାମ ଥିବ ବୋଲେ ବୁଝିକି ଆସେ।
କୁଆଡ଼େ କାମ କରିବା ପାଇଁ ଯିବି ମା?
ଏ ସାହି ପଡ଼ିଶା ଘରେ ଯାଇ ଦେଖ, କାଳେ କାମ ମିଳିବ।
ହଁ ମା, ତାହେଲେ ମୁଁ ଯାଉଛି।
ହଉ ଠିକ ଅଛି, ଯା।
ମାଉସୀ, ଏ ମାଉସୀ।
ହଁ, କଣ ହେଲା?
ଆପଣଙ୍କ ଘରେ କିଛି କାମ ମିଳିବ କି ମାଉସୀ?
ତୁ କେତେ କ୍ଲାସ ପାଠ ପଢୁଛୁ ରେ ମା?
ମୁଁ ସାନ ବେଳରୁ ପଢ଼ିନି ମାଉସୀ।
ଆମର ଘରେ ତ ଯେଉଁମାନେ ପାଠ ପଢୁଛନ୍ତି ସେମାନଙ୍କୁ ହିଁ କାମ ଅଛି, ନହେଲେ ଯେଉଁମାନେ ପଢୁନାହାନ୍ତି ସେମାନଙ୍କୁ କାମ ନାହିଁ। ଯା, ଅଲଗାଟେ ଖୋଜେ।
ହଉ ମାଉସୀ, ତାହେଲେ ମୁଁ ଯାଉଛି। ଏଠି ତ କାଲି ପାଠ ପଢ଼ିବା ଝିଅମାନଙ୍କୁ ହିଁ କାମ ଦିଆଯାଉଛି। ଯାଉଛି, ମାଆଙ୍କୁ କହିକି କିଛି କାମ ମିଳିଲାନି। ମା,
ହଁ, କିଛି କାମ ମିଳିଲା କି?
ନାଇଁ ମା, କାଲି ପାଠ ପଢ଼ିବା ଝିଅମାନଙ୍କୁ ହିଁ କାମ ଦିଆଯିବ ବୋଲି କହିଲେ।
ହଁ, ଆଜିକାଲି ଦୁନିଆରେ ତ ପାଠ ପଢ଼ିଲା ଝିଅଙ୍କୁ ହିଁ କାମ ଦେଉଛନ୍ତି। ଚାଲ ଦୁଇ ଜଣ ଯାଇକି ଦେଖି ଆସିବା।
ହଁ ମା। ମାଉସୀ, ମଉସା କିଏ ଅଛନ୍ତି କି ନାହାନ୍ତି?
ହଁ ଅଛୁ, ଭିତରକୁ ଆସ।
ଆସୁଛୁ ମାଉସୀ।
କଣ ହେଲା ମା?
ଆପଣଙ୍କ ଘରେ କିଛି କାମ ମିଳିବ କି ମାଉସୀ?
ତୋର ବୟସ କେତେ ହେଇଛି?
18 ବୟସ ହେଇଛି ମାଉସୀ।
18 ବୟସ?
ହଁ ମା,
ଟିକେ ପଚାରି ଆଇବି ଆମ ଘର ଲୋକକୁ। ଏଠି ଶୁଣୁଛ, ମୋ ଛୋଟ ବେଳର ସାଙ୍ଗ ବତୀ ତାର ଝିଅ କାମ ଖୋଜିବା ପାଇଁ ଆସିଛି।
ତୁମର ଝିଅ ଚାକିରି କରୁଛି କି?
ହଇ, ଚାକିରି କରୁଛି, ଏବେ ବିଦେଶ ଯିବ ତ।
ଓହୋ, ଆମ ଝିଅ ନାହିଁ, ମୋ ସହିତ କାମରେ ଏକା ଯାଉଛି। ଦୁଇ ଜଣ କୁଲି କାମ କରିବା ପାଇଁ ଯାଉଛୁ, ଘରର କିଛି ପଇସା ନାହିଁ, ସେଥିପାଇଁ ଦୁଇ ଜଣ କାମ କରିବା ପାଇଁ ବାହାରିଛୁ। ଇଆଡ଼େ କୁଆଡ଼େ କିଛି କାମ ମିଳିବ କି?
ଦେଖ ବତୀ, ତୁ ବି ପାଠ ପଢ଼ିନୁ, ତୋ ଝିଅକୁ ବି ପାଠ ପଢ଼େଇନୁ। ତୁ ଯଦି ପଢ଼ିଥାନ୍ତୁ ତୋ ଝିଅକୁ ବି ପଢ଼େଇଥାନ୍ତୁ, ତୋ ସହିତ ତୋ ଝିଅକୁ ବି କୁଲି କାମରେ ନେଉଛୁ। ଯଦି ତାର ଝିଅ କିମ୍ବା ପୁଅ ଜନ୍ମ ହେଲେ ସେ ବି ସେମିତି ଏକା ହବ।
ହଁ ହଁ, ତୁ ଠିକ କହୁଛୁ। ଆଜିକାଲି ଦୁନିଆରେ ଝିଅକୁ ବି ପାଠ ପଢ଼ାଇ ଭଲ ମଣିଷ କରାଇବା ଉଚିତ, କାହିଁକି ନା ଜଣେ ଝିଅ ଶିକ୍ଷିତ ହେଲେ ତିନି ପିଢ଼ି ଶିକ୍ଷିତ ହେବ। ସେଥିପାଇଁ ନାରୀ ହେଲେ ପାଠ ହିଁ ଦେଶ ଯିବ ଆଗେଇ।
ଆଜିର ରୋଲ୍ ପ୍ଲେ ସମାଜକୁ ଅନେକ କିଛି ବାର୍ତ୍ତା ଦେଇଛି, ଝିଅମାନଙ୍କୁ ପାଠ ପଢ଼ିବାକୁ ପ୍ରେରିତ କରିଛି। ବର୍ଷା ଦିନରେ ଗପ ଶୁଣିବାକୁ ଇଚ୍ଛା ହୁଏ, ଆପଣମାନଙ୍କୁ ମଧ୍ୟ ଗପ ଶୁଣିବାକୁ ଇଚ୍ଛା ହେଉଥିବ, ତାହେଲେ ଚାଲନ୍ତୁ ଶୁଣିବା ଏକ ସୁନ୍ଦର ଗପ। ଗପ ଶୁଣାଇବାକୁ ଆସୁଛନ୍ତି 10ମ ଶ୍ରେଣୀର ଛାତ୍ର ଋଷିକେଶ ଖିଲ।
ଗପଟିର ନାଁ ହେଉଛି ବିଶ୍ୱାସୀ ଗୁପ୍ତଚର। ପୂର୍ବକାଳରେ ଜଣେ ରାଜା ଥିଲେ, ଏଲେନ୍ ନାମରେ ତାଙ୍କର ଜଣେ ଗୁପ୍ତଚର ଥିଲେ। ସେ ରାଜାଙ୍କ ଶତ୍ରୁମାନଙ୍କ ଗତିବିଧି ବିଷୟରେ ରାଜାଙ୍କୁ ଖବର ଦେଉଥିଲେ। ଏଲେନ୍ ଖୁବ୍ ବିଶ୍ୱାସୀୟ କର୍ତ୍ତବ୍ୟ ପରାୟଣ ଥିଲେ, କିନ୍ତୁ ଏଲେନ୍ଙ୍କ ସାନ ଦୁଇ ଭାଇ ଭଲ ଲୋକ ନଥିଲେ। ସେମାନେ ଖଳ ପ୍ରକୃତିର ଥିଲେ, ଖୁବ୍ ଚତୁର ଥିଲେ ମଧ୍ୟ। ସେ ଦୁଇଜଣ ରାଜାଙ୍କର କର୍ମଚାରୀ ଥିଲେ। ଥରେ ରାଜାଙ୍କର ଶତ୍ରୁମାନେ ମାତି ଉଠିଲେ, ସେମାନେ ରାଜାଙ୍କୁ ଧମକ ଚମକ ଦେଲେ, ଏପରିକି ଜୀବନ ପ୍ରତି ବିପଦ ସୃଷ୍ଟି କଲେ। ତେଣୁ ରାଜା ଭୟଭୀତ ହୋଇ ବଣରେ ରହିଲେ। ରାଜାଙ୍କର ସୈନ୍ୟ ସାମନ୍ତ ଓ କର୍ମଚାରୀମାନେ ମଧ୍ୟ ରାଜାଙ୍କ ସହିତ ବଣରେ ରହିଲେ। ଏକଥା ଦେଖି ଏଲେନ୍ଙ୍କ ଦୁଇ ଭାଇ କଥାବାର୍ତ୍ତା ହେଲେ, ରାଜାଙ୍କ ପ୍ରତି ସେମିତି କିଛି ବିପଦ ନାହିଁ, କିନ୍ତୁ ରାଜା ବୃଥାଠାରେ ବୟ ପାଇ ବ୍ୟସ୍ତ ହୋଇ ବଣରେ ରହୁଛନ୍ତି। ଏହା କହି ରାଜାଙ୍କ ସହିତ ବଣକୁ ଗଲେ ନାହିଁ, ରାଜାଙ୍କ ଆଦେଶ ଅମାନ୍ୟ କଲେ। ରାଜାଙ୍କ ଆଦେଶ ଅମାନ୍ୟ କରିଥିବାରୁ ରାଜାଙ୍କ ସୈନ୍ୟମାନେ ଦୁଇ ଭାଇଙ୍କୁ ବାନ୍ଧି ନେଲେ ଏବଂ କାରାଗାର ଭିତରେ ରଖିଲେ। ରାତିରେ ଦୁଇ ଭାଇ କାରାଗାର ଚାବି ଭାଙ୍ଗି ପଳାଇ ଯାଇ ଅନ୍ୟ ଏକ ବଣରେ ଲୁଚି ରହିଲେ। କେବଳ ଲୁଚି ରହିଲେ ନାହିଁ, ରାଜାଙ୍କୁ ଜୀବନରୁ ମାରିଦେବା ପାଇଁ ଯୋଜନା କଲେ। ତେଣୁ ଅସ୍ତ୍ରଶସ୍ତ୍ର ଯୋଗାଡ଼ କରି ଧାରୁଆ କଲେ। ଏଲେନ୍ ରାଜାଙ୍କ ନିରାପତ୍ତା ରକ୍ଷା କରିବା ଦାୟିତ୍ୱରେ ଥିଲେ। ସେ ଗୁପ୍ତ ଭାବରେ ଜାଣିବାକୁ ପାଇଥିଲେ ଯେ ତାଙ୍କ ଦୁଇ ସାନ ଭାଇ ରାଜାଙ୍କୁ ମାରିଦେବାକୁ ଯୋଜନା କରିଛନ୍ତି। ସେ ଚିନ୍ତା କଲେ ଯେ ଭାଇ ଦୁଇଜଣ କେତେ ଦୋଷୀ। ରାଜାଙ୍କ ଆଦେଶ ଅମାନ୍ୟ କଲେ, ପୁଣି କାରାଗାରରୁ ପଳାଇ ଗଲେ। ତାପରେ ପୁଣି ରାଜାଙ୍କୁ ମାରିଦେବାକୁ ପ୍ରସ୍ତୁତ ହେଉଛନ୍ତି। ଏହା ଭାବି ସେ ଠିକ୍ କଲେ, ରାଜାଙ୍କୁ ଏକଥା ଜଣାଇଦେବେ ଯେ ତାଙ୍କ ଦୁଇ ସାନ ଭାଇ ତାଙ୍କୁ ମାରିଦେବାକୁ ଯୋଜନା କରୁଛନ୍ତି। ତେଣୁ ରାଜାଙ୍କ ପାଖକୁ ଯାଇ ସମସ୍ତ କଥା ଜଣାଇଲେ। ରାଜା ଶୁଣି ଦୁଃଖରେ ଭାଙ୍ଗି ପଡ଼ିଲେ। ତାପରେ କହିଲେ, ଏଲେନ୍ ସେ ଦୁଇଜଣ ତୁମ ଭାଇ, ମୁଁ ଯେତେବେଳେ ସେମାନେ ଦୁଷ୍ଟ ବୁଦ୍ଧି କଥା ଶୁଣିଲିନି ସେମାନଙ୍କୁ ବାନ୍ଧି ଅଣାଇ ପ୍ରାଣଦଣ୍ଡ ଦେବି, ଅର୍ଥାତ୍ ପାଶିଗୁଣ୍ଡରେ ଝୁଲାଇ ଦେବି। ଜାଣ ହଜରୁ, କିନ୍ତୁ ସେମାନଙ୍କ ଜୀବନ ଠାରୁ ଆପଣଙ୍କ ଜୀବନ ବହୁତ ମୂଲ୍ୟବାନ। ଆପଣ ଗୋଟେ ସାମ୍ରାଜ୍ୟର ରାଜା, ଆପଣଙ୍କୁ ସେମାନେ ମାରିଦେଲେ ଗୋଟେ ସାମ୍ରାଜ୍ୟର କ୍ଷତି ହେବ, କିନ୍ତୁ ସେମାନେ ମରିଗଲେ କେବଳ ମୋର କ୍ଷତି ହେବ ଏବଂ ମୁଁ ମନ ଦୁଃଖ କରିବି। ତା ଛଡ଼ା ସେମାନେ ଯେମିତି କର୍ମ କରିଛନ୍ତି ବା କରିବେ ସେମିତି ଫଳ ପାଇବେ। ମୁଁ ଆପଣଙ୍କର ଜଣେ ରାଜକର୍ମଚାରୀ, ସେହି ଦୃଷ୍ଟିରୁ ମୋ ଭାଇ ହୁଅନ୍ତୁ ପଛେ ମୋ କର୍ତ୍ତବ୍ୟ ପାଳନ କଲି, ଆପଣଙ୍କୁ ଜଣାଇଦେଲି। ଏଲେନ୍ର ଏଭଳି କର୍ତ୍ତବ୍ୟ ପରାୟଣ ଓ ବିଶ୍ୱାସୀ କଥା ଶୁଣି ଏଲେନ୍ ଉପରେ ଖୁବ୍ ଖୁସି ହେଲେ। ପଚାରିଲେ, ମୁଁ ତୁମ ଉପରେ ଖୁବ୍ ସନ୍ତୁଷ୍ଟ, ମୁଁ ତୁମେ ମୋ ଠାରୁ କି ପୁରସ୍କାର ଚାହଁ? ଏଲେନ୍ କିଛି ସମୟ ଚିନ୍ତା କରି ବିନମ୍ର ଭାବରେ କହିଲେ, ମୁଁ ଅଧିକ କିଛି ମାଗୁନାହିଁ, ନିବେଦନ କରୁଛି ଯେ ଆପଣ ମୋ ଦୁଇ ଭାଇଙ୍କୁ ଫାଶୀକୁଣ୍ଡରେ ଝୁଲାନ୍ତୁ ନାହିଁ, ଧରି ଆଣି ଜେଲ୍ ଭିତରେ ରଖନ୍ତୁ। ଦିନେ ସମୟ ଆସିପାରେ ଯେ ସେମାନେ ଭଲ ମଣିଷ ହେବେ, ଦୁଷ୍ଟକଳ ପ୍ରକୃତି ସେମାନଙ୍କ ଠାରୁ ଦୂରେଇ ଯିବ। ଦୟାକରି ଏହା ହିଁ କରନ୍ତୁ, ଜୀବନରୁ ନ ମାରି ଆଜୀବନ କାରାଦଣ୍ଡ ଦିଅନ୍ତୁ। ରାଜାଙ୍କ ଏଲେନ୍ର ଏଭଳି ବିଶ୍ୱାସୀ ଓ ଉଦାର ଗୁଣ ଦେଖି ଆହୁରି ଖୁସି ହେଲେ। ଦୁଇ ଭାଇଙ୍କୁ ଧରି ଆଣି କାରାଗାର ଭିତରେ ରଖିବାକୁ ଆଦେଶ ଦେଲେ।
କାହାଣୀରୁ ଅନେକ କିଛି ଶିଖିଥିବ ନା ଶ୍ରୋତାବନ୍ଧୁ? ବର୍ତ୍ତମାନ ଚାଲନ୍ତୁ ଶୁଣିବା ଆମ ବିଦ୍ୟାଳୟର ଗପ୍ସପ୍ କାର୍ଯ୍ୟକ୍ରମ। ଏଥିରେ ଭାଗ ନେଇଛନ୍ତି ଆରତୀ ହୁଇକା, ପ୍ରତିମା ଖେମୁଣ୍ଡୁ, ସୁମି ପାଙ୍ଗି, ଉର୍ମିଳା ଜାନି ଓ ଜଳେନ୍ଦ୍ର ଗୌଡ଼।
ଆରେ ସାଙ୍ଗମାନେ, ଆମର ବିଦ୍ୟାଳୟ 21 ତାରିଖରେ ହିଁ ଖୋଲିଲା ନା? ଆଉ 21 ତାରିଖରେ ହିଁ ସମସ୍ତେ ବିଦ୍ୟାଳୟରେ ଉପସ୍ଥିତ ଥିଲେ, ଆଉ ହଷ୍ଟେଲରେ ମଧ୍ୟ ଆମେ ସମସ୍ତେ 21 ତାରିଖରେ ହିଁ ଆସିଲୁ। ଯାହା ହଉ, ଏତେ ଦିନ ପରେ ଆମେ ସମସ୍ତେ ପୁଣି ଏକାଠି ହେଲୁ, ଆଉ ତୁମମାନଙ୍କୁ ଦେଖିବା ପରେ ମୋତେ ବହୁତ ଖୁସି ଲାଗୁଛି। ଆଚ୍ଛା ଉର୍ମିଳା, ତୁ ଗାଁରେ କ'ଣ କ'ଣ କରୁଥିଲୁ?
ଆରେ ତୁ ଜାଣିନୁ କି, ହଲିଡେ ହୋମୱାର୍କ ପୁରା ଦିଆ ହୋଇଥିଲା। ଆମ ବିଦ୍ୟାଳୟ ତରଫରୁ ହଲିଡେ ହୋମୱାର୍କ ପେପର ଜେରସ୍ କରି ପ୍ରତ୍ୟେକ ଗାଁ ମାନଙ୍କୁ ଯାଇ ଶିକ୍ଷକ ଶିକ୍ଷୟିତ୍ରୀମାନେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଦେଇଥିଲେ। ହୋମୱାର୍କ ସିଟ୍ ସହ ଲାଇବ୍ରେରୀ ବହି ମଧ୍ୟ ଦେଇଥିଲେ। ତେଣୁ ମୁଁ ହଲିଡେ ହୋମୱାର୍କ କରୁଥିଲି, ଆଉ ଦିଦି ସାର୍ମାନେ ପ୍ରତ୍ୟେକ ଦିନ ମୋତେ ଫୋନ୍ କରୁଥିଲେ। ମୋତେ ଯାହା ଡାଉଟ୍ ହେଉଥିଲା ତାହା ମୁଁ ପଚାରିଲେ ସାର୍ ଦିଦିମାନେ କହିଦେଉଥିଲେ, ଆଉ ହୋଲିଡେ ହୋମୱାର୍କ ସବୁ ଭଲରେ କମ୍ପ୍ଲିଟ୍ କଲି। ଆଚ୍ଛା ପ୍ରତିମା, କହିଲୁ ତୋତେ କେଉଁ କେଉଁ ସାର୍ ଦିଦିମାନେ ଫୋନ୍ କରୁଥିଲେ?
ଆରେ ମୋତେ ନା ଦୁର୍ଗା ସାର୍, ପ୍ରଦୀପ ସାର୍, ସୌମ୍ୟ ସାର୍, ପୁଷ୍ପା ଦିଦି, ଆବା ଦିଦି ଏବଂ ନିବେଦିତା ଦିଦି ଫୋନ୍ କରିଥିଲେ। ମୋତେ ମଧ୍ୟ ହୋଲିଡେ ହୋମୱାର୍କରେ ଡାଉଟ୍ ପଚାରିଲେ କହିଦେଉଥିଲେ। ଶିକ୍ଷା ବିଭାଗ ତରଫରୁ ଜିଲ୍ଲା ହେଡ୍ କ୍ୱାର୍ଟର ହେଲ୍ପ ଡେସ୍କ ଗଠନ କରାଯାଇଥିଲା। ଆମେ ସେଟାକୁ ଟୋଲ୍ ଫ୍ରି ନମ୍ବରରେ ଫୋନ୍ କରି ପାଠ୍ୟ ସମ୍ବନ୍ଧୀୟ ନିଜର ଡାଉଟ୍ ପଚାରୁଥିଲୁ। ଏହାଦ୍ୱାରା ଚୁଟି ସାରା ଆମେ ପାଠ ସହ ଯୋଡ଼ି ହୋଇ ରହିଲୁ।
ଆରେ ସାଙ୍ଗମାନେ, ଆମ ବିଦ୍ୟାଳୟ ଖୋଲିଲା ପରେ ଆମ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମିଶି ନାରୀ ଶିକ୍ଷା ଉପରେ ଗୋଟିଏ ରାଲି କରିଥିଲୁ। ଦଶମ ଶ୍ରେଣୀର କେତେଜଣ ଛାତ୍ରଛାତ୍ରୀ ମିଶି ନାରୀ ଶିକ୍ଷା ଉପରେ ଗାଁର ମଣ୍ଡପ ଉପରେ ରୋଲ୍ ପ୍ଲେ ମଧ୍ୟ କରିଥିଲୁ। ଗାଁର ସମସ୍ତ ଲୋକମାନେ ରୋଲ୍ ପ୍ଲେ ଦେଖିବା ପାଇଁ ଆସିଥିଲେ। ପରେ ଡ୍ରଇଂ ମଧ୍ୟ ହୋଇଥିଲା। ସେଥିରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ଅନିଲ ବଡ଼ନାୟକ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ ଅଜିତ ଗୌଡ଼ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିଲେ ଚିନ୍ମୟ ଜାନି। ସେମାନଙ୍କୁ ପୁରସ୍କୃତ କରାଯାଇଥିଲା।
ଆଜିକାଲି ବର୍ଷା ଋତୁ ଚାଲିଛି, କ'ଣ ହୁଏ କହିଲୁ?
ଅନେକ ଲାଭ, ଲୋକମାନେ ସଚେତନ ହୁଅନ୍ତି, ଅନେକ କଥା ଜାଣିପାରନ୍ତି। ରୋଲ୍ ପ୍ଲେର ପ୍ରଭାବ ଲୋକମାନଙ୍କ ଉପରେ ବହୁତ ପଡ଼େ।
ହଁ, ବର୍ତ୍ତମାନ ନାରୀ ଶିକ୍ଷା ବହୁତ ଜରୁରୀ ନା? ନାରୀଟିଏ ଶିକ୍ଷିତ ନହେଲେ ପୁରୁଷମାନଙ୍କ ସହ ସମାନ ହେବ କେମିତି?
ହଁ ପରା, ନାରୀ ଶିକ୍ଷିତ ହେଲେ ହିଁ ଲିଙ୍ଗଗତ ବୈଷମ୍ୟ ଦୂର ହେବ ଓ ସମାନତା ଆସିବ।
ଆଚ୍ଛା ଜଲେନ୍ଦ୍ର, ଆଜିକାଲି ତୁ କ'ଣ କରୁଛୁ?
ଆଜିକାଲି ବର୍ଷା ଋତୁ ଚାଲିଛି, ଆମେ ଆମ ସାଙ୍ଗମାନଙ୍କ ସହ ମିଶି ଗାଁର ପଡ଼ିଆରେ ଫୁଟବଲ ଖେଳିବାକୁ ଯାଉଛୁ।
ଆରେ ତୁ ଖେଳୁଛୁ, ତାହେଲେ ପାଠ କେତେ ଗୁଡ଼େ ପଢୁଛୁ?
ଆରେ ପାଠ ପଢ଼ିବା ସହିତ ଖେଳ ମଧ୍ୟ ଖେଳୁଛି, ଦେହ ସୁସ୍ଥ ରହିବା ପାଇଁ ହେଲେ ଖେଳ ମଧ୍ୟ ଦରକାର ନା?
ହଁ ହଁ, ଆଜିକାଲି ବର୍ଷା ଋତୁ ଚାଲିଛି, ତମ ଗାଁରେ କ'ଣ କ'ଣ ସବୁ ହେଉଛି?
ଆଜିକାଲି ନା ଆମ ଗାଁରେ କେତେ ପ୍ରକାର ଛତୁ ଫୁଟୁଛି।
କିଏ କିଏ ପ୍ରକାର ଛତୁ?
ଆମ ଗାଁରେ ବିଟକ ଛତୁ, ଶ୍ରାବଣ ଛତୁ, ବାଲି ଛତୁ, ପିରି ଛତୁ, ଜାମ୍ବ ଛତୁ ଇତ୍ୟାଦି ଛତୁ ଫୁଟେ।
ଆଉ କ'ଣ କ'ଣ ହେଉଛି?
ଆଉ ବର୍ଷା ହେଉଥିବାରୁ ଇଟା ଭାଟି ବନ୍ଦ ହୋଇଯାଇଛି, ସେଥିପାଇଁ ଲୋକମାନେ ଚାଷ କରିବାରେ ବ୍ୟସ୍ତ ଅଛନ୍ତି। ଏବେ ବିଲମାନଙ୍କରେ ଧାନ, ମାଣ୍ଡିଆ ଓ ସୁଆଁ ବୁଣା ହୋଇଛି, ଅଦା ଚାଷ ମଧ୍ୟ ହୋଇଛି, କନ୍ଦମୂଳ ଲଗା ହୋଇଛି।
ଏବେ କୁମୁଡ଼ା ପର୍ବ ଚାଲିଛି ନା?
ଏଥିରେ କୁମୁଡ଼ା ବା ବୈତି ଖକାର ପୂଜା ହୁଏ।
ହଉ ହଉ, ସେ କଥା ଛାଡ଼, କିନ୍ତୁ ସ୍କୁଲ ଠାରୁ ହଷ୍ଟେଲ ତ ଗୋଟିଏ କିଲୋମିଟର ଦୂରରେ, ତୁମେ ଏ ବର୍ଷାରେ ତ ଭିଜି ଯାଉଥିବ, କେମିତି ଆସୁଛ?
ଆରେ ତୁ ଜାଣିନୁ, ଆମେ ପରା ରେନକୋଟ ପିନ୍ଧି ଛତା ଧରି ଆସିଛୁ, ଆଉ କେମିତି ଭିଜିବୁ କହୁନୁ?
ଏ ବର୍ଷା ଦିନ ଚାରିଆଡ଼େ ସନ୍ତସନ୍ତିଆ, ବଣବୁଦା ଚାରିଆଡ଼େ, ତେଣୁ ବହୁତ ସାପ ଦେଖାଯାଏ। ଆମେ ସମସ୍ତେ ନିଜ ଚତୁଃପାର୍ଶ୍ୱ ସଫା ସୁତରା ରଖିବା ସହ ସତର୍କ ରହିବା ଉଚିତ।
ହଁ, ପିଇବା ପାଣି ବି ଅପରିଷ୍କାର ହୋଇ ଅନେକ ରୋଗ କରାଏ, ଆମେ ଏଥିପ୍ରତି ଧ୍ୟାନ ଦେବା ଉଚିତ।
ଠିକ୍ କଥା, ହଉ ଚାଲ, କ୍ଲାସ୍ ବେଳ ହେଲାଣି।
ବନ୍ଧୁ, ଆଜି ପାଇଁ ଏତିକି, ପୁଣି ଆପଣମାନଙ୍କ ସମ୍ମୁଖରେ ଦେଖା ହେବି ପରବର୍ତ୍ତୀ ସପ୍ତାହରେ। ସେ ପର୍ଯ୍ୟନ୍ତ ବିଦାୟ, ସମସ୍ତେ ଖୁସିରେ ରୁହନ୍ତୁ, ଭଲରେ ରୁହନ୍ତୁ।